ହ୍ୟାଲୋ ସାର୍ ନମସ୍କାର, ମୁଁ ଟୁନି ନନ୍ଦ କହୁଛି। ମୁଁ ଜଣେ ହ୍ୟାଣ୍ଡିକେପ୍ ଲୋକ, ଆଉ ଆମ ଦୁଆରେ ଅଳିଆ ଗାଡି ଆସିଲା ମାତ୍ରେ ପଳଉଛି। ଆଉ ମୁଁ ଯୋଉ ପୋଷ୍ଟର ଆମର ଲାଗିଛି 10 ମିନିଟ ଆମ ଦୁଆରେ ରହିବା ପାଇଁ, ସେ ରହୁନାହାନ୍ତି। ମୁଁ ଘର ଭିତରୁ ଗଲା ବେଳକୁ ପୁଣି ଦରାଣ୍ଡି ଦରାଣ୍ଡି ଯିବି ନା ନାଇଁ, ଗଲା ବେଳକୁ ସେ ପଳଉଛନ୍ତି। ଟିକେ କହିଲେ ମୁଁ ଟିକେ ଉପକୃତ ହେବି, ଆମର ଟିକେ ଅଳିଆ ଗୁଡା ଠିକ ଠାକ ଯିବ ଆଉ।